ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଲୋକସଭା ନିର୍ବାଚନର ଦୁଇ ନମ୍ବର ଖେପ ଲାଗି ଆଜି ବିଜ୍ଞପ୍ତି ବାହାରିବା। ଇ ଖେପେ 12 ରାଜ୍ୟ ଆଉ କେନ୍ଦ୍ର ଶାସିତ ଅଞ୍ଚଳ ଆର୍ ଆଉଟର ମଣିପୁର ଆସନ ସହିତ 88 ଲୋକସଭା ଆସନ ଲାଗି ଭୋଟ ହେବା। କେରଳର 20 ଆସନ, କର୍ଣ୍ଣାଟକର 14, ରାଜସ୍ଥାନର 13, ଉତ୍ତରପ୍ରଦେଶ ଆଉ ମହାରାଷ୍ଟ୍ରର 8 ଲେଖା, ମଧ୍ୟପ୍ରଦେଶର 7, ଆସାମ ବିହାରର 5 ଲେଖା, ପଶ୍ଚିମବଙ୍ଗ ଛତିଶଗଡ଼ର 3 ଲେଖା ଆର୍ ମଣିପୁର ତ୍ରିପୁରା ଆର୍ ଜାମ୍ମୁ କାଶ୍ମୀରର 1 ଲେଖା ଆସନର ଭୋଟ ହେବା। ଏଥିଲାଗି ଆଇବା ମାସ 4 ତକ୍ ନାମାଙ୍କନ ପତ୍ର ଦାଖଲ କରାଯିବା। ଜାମ୍ମୁ କାଶ୍ମୀରନ 6 ଦିନ ଆଉ ବାକି ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନ ଏପ୍ରିଲ 5 ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବା। ଇସବୁ ଆସନ୍ନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରବାର ଶେଷ ଦିନ ଏପ୍ରିଲ 8 ରହିଛି। ଇତାରୁତୁରୁ ଏପ୍ରିଲ 26 ଦିନ ଭୋଟ୍ ହେବା ବୋଲି ସୂଚନା ମିଳିଛି। ଲୋକସଭା ନିର୍ବାଚନର ପହିଲା ଖେପ୍ ମତଦାନ ଲାଗି ଗଲାକାଲି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ବିଜ୍ଞପ୍ତି ଜାରି ହେବାର ସହିତ ଗଲା 20 ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ମୂଲ ହୋଇଥିଲା। ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯିବା ଆର୍ ଆଇବା ଶନିବାର 30 ତକ୍ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାର୍ବା। ପହିଲା ଖେପେ ଆଇବା ଏପ୍ରିଲ 19 ନୁ 21 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 102 ଆସନ୍ତି ଭୋଟ୍ ନିଆଯିବା। ହେଲେ ବିହାରନ ଉତ୍ସବକେ ନଜରଥି ରଖିକିରି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆଇଜ ହୋଇଥିବାର ବେଳେ 30 ଦିନ ଯାଞ୍ଚ ଆଉ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ 2 ରଖାଯାଇଛି। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କର ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏନ୍ଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ ହୋଇଯାଇଛି। ଆଇବା ନିର୍ବାଚନ ଯେନ୍ତା ଶାନ୍ତି ଶୃଙ୍ଖଳାତି ହେବା ଆର୍ ନିର୍ବାଚନ ଆଚରଣ ବିଧିକେ କଡ଼ାକଡ଼ି ଭାବେ ପାଳନ କରାଯିବା ସେ ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ଆଇନ ଭାଙ୍ଗୁଥିବା ଲୋକର ବିରୋଧ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରବାର ଲାଗି ଥିବାର ଭିନ୍ ଭିନ୍ ବ୍ୟବସ୍ଥା, ଯାଞ୍ଚ ଆଉ ଚଢ଼ଉ ଉପରେ ମୁଖ୍ୟ ଶାସନ ସଚିବ ଜୋର୍ ଦେଇଥିଲେ। ବୈଠକଟି ପୁଲିସ୍ ପ୍ରଶାସନ ତରଫୁ ଏଛେନ୍ତକ ରାଜ୍ୟର ଆଇନ ଶୃଙ୍ଖଳାର ସ୍ଥିତି, ଅନୁପ୍ରବେଶକାରୀ ଆଉ ଉଗ୍ରବାଦୀ କାର୍ଯ୍ୟକଳାପର ମୁକାବିଲା କରବାର ଲାଗି ପୁଲିସ୍ ତରଫୁ ନିଆଯାଇଥିବାର କାର୍ଯ୍ୟାନୁଷ୍ଠାନ ବାବଦେ ଆଲୋଚନା କରାଯାଇଥିଲା। ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ପାଳନ କରବାର ଲାଗି ପୁଲିସ୍ ପ୍ରଶାସନ, ଅବକାରୀ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟ ଆଉ ପରିବହନ ବାଗିର ଭିନ୍ ଭିନ୍ ବିଭାଗର ମୁଖ୍ୟମାନଙ୍କ ଭିତରେ ସମନ୍ୱୟ ରଖିକରି କାର୍ଯ୍ୟାନୁଷ୍ଠାନ ନେବାର ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକଟି ବେଆଇନ ମାଦକ ଦ୍ରବ୍ୟ ଜବତ ବାବଦେ ଅବକାରୀ ବିଭାଗ ତରଫୁ ଏଛେନ୍ତକ ନିଆଯାଇଥିବାର କାର୍ଯ୍ୟାନୁଷ୍ଠାନ ବାବଦେ ବିଭାଗର ପ୍ରମୁଖ ଶାସନ ସଚିବ ସୂଚନା ଦେଇଥିଲେ। ସେନ୍ତା ଜିଏସ୍ଟି କମିଶନର ଦ୍ରବ୍ୟ ଆଉ ସେବାକର ଆଇନ ଭାଙ୍ଗୁଥିବାର ଲୋକର ବିରୋଧର ନିଆଯାଇଥିବାର କାର୍ଯ୍ୟାନୁଷ୍ଠାନ ବାବଦେ ଆଲୋଚନା କରିଥିଲେ। ବୈଠକଟି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଭିନ୍ ଭିନ୍ ବିଭାଗର ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ। ଏନ୍ଡିପିଏସ୍ ଆଇନ୍ଥି ରୁଜୁ ହୋଇଥିବା ମାମଲାମାନଙ୍କର ବିଚାର ଦୌରା ଜଜ୍ ନାହିଁ ହେଲେ ଅତିରିକ୍ତ ଦୌରା ଜଜ୍ କରିବେ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍। ଇ ବାବଦ ଗୋଟିଏ ମାମଲାର ଶୁଣାଣି କରିକିରି ଜଷ୍ଟିସ୍ ଦେବବ୍ରତ ଦାସ ଆଉ ଜଷ୍ଟିସ୍ ଭି ନରସିଂହମ୍ଙ୍କୁ ନେଇକରି ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍। ହାଇକୋର୍ଟ ଆଉ ସୁପ୍ରିମକୋର୍ଟଙ୍କ କେତେଟା ରାୟର ନଜିର ଉପସ୍ଥାପନ କରାଯାଇଥିବା ବେଳେ ଖଣ୍ଡପୀଠ ଇଟାକେ ଗ୍ରହଣ କରିକରି ଇ ରାୟ ଶୁଣିଛନ୍। ରାଇଜେ ଥିବାର ସରକାରୀ ସ୍କୁଲମାନଙ୍କେ ପିଏମ୍ଶ୍ରୀ ସ୍କୁଲ ଯୋଜନା ଲାଗୁ କରାଯିବା, ଏଥିଲାଗି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫୁ ପ୍ରକ୍ରିୟା ମୂଲ ହୋଇଛି। ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସାଙ୍ଗେ ବୁଝାମଣା ପତ୍ର ସ୍ୱାକ୍ଷର କରବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍। ଇ ବାବଦେ ଗଣଶିକ୍ଷା ବିଭାଗ କମିଶନର ଆଉ ସଚିବ ଅସ୍ୱସ୍ତି ଏସ୍ ଶିକ୍ଷା ମନ୍ତ୍ରଣାଳୟକେ ସୂଚନା ଲେଖିଛନ୍। ବୁଝାମଣାପତ୍ର ସ୍ୱାକ୍ଷରିତ ହେଲେ ଆଇବା 2024-25 ଶିକ୍ଷା ବଚନରୁ ସବୁ ସ୍କୁଲମାନଙ୍କେ ପିଏମ୍ଶ୍ରୀ ସ୍କୁଲ ଯୋଜନା ଲାଗୁ ହେବା। ନୂଆଦିଲ୍ଲୀ ଲୋକପାଳଙ୍କର କାର୍ଯ୍ୟାଳୟନ ଜଷ୍ଟିସ୍ ଋତୁରାଜ ଅବସ୍ତି ଲୋକପାଳର ଜୁଡିସିଆଲ ମେମ୍ବର ଭାବେ ଶପଥ ଗ୍ରହଣ କରିଛନ୍। ସେନ୍ତା ପଙ୍କଜ କୁମାର ଆଉ ଅଜୟ ତିର୍କି ଭି ଲୋକପାଳର ସଭ୍ୟମାନେ ଶପଥ ଗ୍ରହଣ କରିଛନ୍। ଲୋକପାଳର ଅଧ୍ୟକ୍ଷ ଜଷ୍ଟିସ୍ ଏଏମ୍ ଖାନୱିଲକର ଶପଥ ପାଠ କରିଛନ୍। ଝାରସୁଗୁଡ଼ା ଜିଲ୍ଲା ହକି ଆସୋସିଏସନ ତରଫୁ ଜିଲ୍ଲା ହକି ଷ୍ଟାଡିୟମ୍ନ ଚାଲିଥିବାର ହକି ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛେ। ଏହି ଶିବିରଥି ଜିଲ୍ଲାର 25 ସ୍କୁଲର 167 ଜଣ ପିଲା ଟୁକେଲ ଭାଗ ନେଇଥିଲେ। ଏହି ଶିବିର ଗଲା 20 ନୁ ମୂଲ ହୋଇଥିଲା। ରାଇଜେ ପାକ୍ ସୁଖା ରହିଥିବାର ବେଳେ ଖରାର ପ୍ରକୋପ ବଢ଼ବାରକେ ଲାଗିଛି। ଆଇବା 3 ଭିତରେ ତାତି 2-3 ଡିଗ୍ରୀ ବଢ଼ବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ସିଆଡ଼େ ଆଇବା 30 ନୁ ଆଇବା ମାସର 1 ତକ୍ କାଲବୈଶାଖୀ ନେଇକରି ପାଣିପାଗ ବିଭାଗ ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଇ ସମିଆତି ଘଡ଼ଘଡ଼ି ଆର୍ ବର୍ଷା ସହିତ ଘଣ୍ଟାକ 30-40 କିଲୋମିଟର ବେଗଥି ଧୋକା ହେବାର ସମ୍ଭାବନା ରହିଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।